ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢ଼ୁଛନ୍ତି ରଶ୍ମିତା ଦାସ। ମୁଖ୍ୟ ସମ୍ବାଦ, ବିଜ୍ଞାନ ସ୍ଥିରତା ନବସୃଜନକୁ ନେଇ ନୂଆଦିଲ୍ଲୀରେ ଆଜିଠାରୁ ଆରମ୍ଭ ହେଲା ଭାରତ କୃତ୍ରିମ ବୁଦ୍ଧିମତା ପ୍ରଭାବ ସମ୍ମିଳନୀ 2026। ସନ୍ଧ୍ୟାରେ ସମ୍ମିଳନୀକୁ ଉଦ୍ଘାଟନ କରିବେ ପ୍ରଧାନମନ୍ତ୍ରୀ। ବାଚସ୍ପତିଙ୍କ ଅଧ୍ୟକ୍ଷତାରେ ସର୍ବଦଳୀୟ ବୈଠକ ଅନୁଷ୍ଠିତ। ଆସନ୍ତାକାଲିଠାରୁ ଆରମ୍ଭ ହେବ ସପ୍ତଦଶ ବିଧାନସଭାର ବଜେଟ୍ ଅଧିବେଶନ। ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଲୋକସେବା ଭବନରେ ଜାରି ରହିଛି ରତ୍ନଭଣ୍ଡାର ସମ୍ପର୍କିତ ସମୀକ୍ଷା ବୈଠକ। ଖୁବ୍ ଶୀଘ୍ର ଗଣତି ମଣତି ନେଇ ଧାର୍ଯ୍ୟ କରାଯିବ ସମୟ, କହିଲେ ଆଇନମନ୍ତ୍ରୀ। ଏବଂ ସିବିଏସ୍ଇ ଦଶମ ଓ ଦ୍ୱାଦଶ ବୋର୍ଡ ପରୀକ୍ଷା ଆସନ୍ତାକାଲିଠାରୁ ହେବ ଆରମ୍ଭ। ନୂଆଦିଲ୍ଲୀରେ ଭାରତ କୃତ୍ରିମ ବୁଦ୍ଧିମତା ପ୍ରଭାବ ସମ୍ମିଳନୀ 2026 ଆରମ୍ଭ ହୋଇଛି। ସନ୍ଧ୍ୟାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସମ୍ମିଳନୀକୁ ଉଦ୍ଘାଟନ କରିବେ। ସମ୍ମିଳନୀରେ କୃତ୍ରିମ ବୁଦ୍ଧିମତାର ବ୍ୟବହାର ସହ ସ୍ୱାସ୍ଥ୍ୟ, ସେବା, କୃଷି ଏବଂ ପ୍ରଶାସନିକ କ୍ଷେତ୍ରର ଅଭିବୃଦ୍ଧି ସମ୍ପର୍କରେ ଆଲୋଚନା କରାଯାଉଛି। ପାଞ୍ଚଦିନିଆ ସମ୍ମିଳନୀରେ 13 ଦେଶର ପ୍ରତିନିଧିମାନେ ଯୋଗ ଦେଇଥିବା ବେଳେ 300 ଅଧିକ ପ୍ରଦର୍ଶନୀ ଏବଂ 500 ଉର୍ଦ୍ଧ୍ୱ ଅଧିବେଶନର ଆୟୋଜନ କରାଯିବ। ଜାତିସଂଘ ମହାସଚିବ ଏବଂ ଅନେକ ଅନ୍ତର୍ଜାତୀୟ ସଂଗଠନର ବରିଷ୍ଠ ଅଧିକାରୀମାନେ ମଧ୍ୟ ଆଲୋଚନାରେ ଭାଗ ନେବେ। ବିଶ୍ୱସ୍ତରରେ କୃତ୍ରିମ ବୁଦ୍ଧିମତା ବ୍ୟବସ୍ଥାରେ ନୂତନ ଭାଗିଦାରିତା ଏବଂ ବ୍ୟବସାୟିକ ସୁଯୋଗ ସୃଷ୍ଟି କରିବା ଏହି ସମ୍ମିଳନୀର ମୁଖ୍ୟ ଉଦ୍ଦେଶ୍ୟ ରହିଛି। ଏହି ସମ୍ମିଳନୀ ବିଶ୍ୱ ଏଆଇ ଦୃଷ୍ଟିକୋଣକୁ ଆକାର ଦେବା ପାଇଁ ଏକ ପ୍ରମୁଖ ପ୍ଲାଟଫର୍ମ ଭାବରେ ଭାରତର ଭୂମିକାକୁ ସୁଦୃଢ଼ କରିବା ସହ ବିଶ୍ୱ ଏଆଇ ସହଯୋଗରେ ଏକ ସଂଯୋଜକ ଏବଂ ଅଂଶୀଦାର ଭାବରେ କାର୍ଯ୍ୟ କରିବ। ଭାରତ ଏଆଇ ପ୍ରଭାବ ସମ୍ମିଳନୀ 2026 3 ସ୍ତମ୍ଭ ଦ୍ୱାରା ପରିଚାଳିତ। ସେଗୁଡ଼ିକ ହେଉଛି ଜନସାଧାରଣ, ବିଶ୍ୱ ଏବଂ ପ୍ରଗତି। ଶିଖର ସମ୍ମିଳନୀରେ 7 ପ୍ରମୁଖ ବିଷୟ ମାନବ ପୁଞ୍ଜି, ସାମାଜିକ ସଶକ୍ତିକରଣ ପାଇଁ ଅନ୍ତର୍ଭୁକ୍ତି, ନିରାପଦ ଏବଂ ବିଶ୍ୱସ୍ତ ଏଆଇ, ବିଜ୍ଞାନ ସ୍ଥିରତା, ନବସୃଜନ ଏବଂ ଦକ୍ଷତା ଏଆଇ ସମ୍ବଳକୁ ଗଣତାନ୍ତ୍ରିକ କରିବା ଏବଂ ଆର୍ଥିକ ବିକାଶ ଓ ସାମାଜିକ ମଙ୍ଗଳ ପାଇଁ ଏଆଇର ବ୍ୟବହାର ସମ୍ପର୍କରେ ଆଲୋଚନା କରାଯିବ। ଓଡ଼ିଶା ବିଧାନସଭାର ବଜେଟ୍ ଅଧିବେଶନ ଆସନ୍ତାକାଲିଠାରୁ ଆରମ୍ଭ ହେଉଛି। ଅଧିବେଶନ ପୂର୍ବରୁ ଆଜି ବାଚସ୍ପତି ସୁରମା ପାଢ଼ୀଙ୍କ ଅଧ୍ୟକ୍ଷତାରେ ସର୍ବଦଳୀୟ ବୈଠକ ଅନୁଷ୍ଠିତ ହୋଇଛି। ଅଧିବେଶନକୁ ସୁରୁଖୁରୁରେ ସମ୍ପନ୍ନ କରିବା ନେଇ ବାଚସ୍ପତି ସମସ୍ତଙ୍କର ସହଯୋଗ ଲୋଡ଼ିଛନ୍ତି। ବିଧାନସଭା ସମ୍ମିଳନୀ କକ୍ଷରେ ଆୟୋଜିତ ଏହି ବୈଠକରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ଉପମୁଖ୍ୟମନ୍ତ୍ରୀ କନକବର୍ଦ୍ଧନ ସିଂହଦେଓ, ପ୍ରଭାତୀ ପରିଡ଼ା ଏବଂ ମୁକେଶ ମହାଲିଂ, ସରକାରୀ ଦଳ ମୁଖ୍ୟ ସଚେତକ ସରୋଜ ପ୍ରଧାନ, ବିରୋଧୀ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ, କଂଗ୍ରେସ ବିଧାୟକ ଦଳର ନେତା ରାମଚନ୍ଦ୍ର କାଡ଼ାମଙ୍କ ସମେତ ଅନ୍ୟ ସଦସ୍ୟମାନେ ଉପସ୍ଥିତ ଥିଲେ। ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ବୈଠକ ପରେ ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି, ବିଧାନସଭା ହେଉଛି ରାଜ୍ୟବାସୀଙ୍କ ଆଶା ଓ ବିଶ୍ୱାସର ପ୍ରତିଫଳନ। ଆସନ୍ତା ବିଧାନସଭା ଅଧିବେଶନକୁ ସୁଚାରୁରୂପେ ଓ ସଫଳ ଭାବେ ପରିଚାଳନା କରିବା ପାଇଁ ସମସ୍ତ ଦଳର ସକାରାତ୍ମକ ସହଯୋଗ ଓ ସମନ୍ୱୟ ଏକାନ୍ତ ଅପରିହାର୍ଯ୍ୟ। ସର୍ବଦଳୀୟ ବୈଠକରେ ଗଠନମୂଳକ ଆଲୋଚନା କରାଯାଇଛି। ଜନସାଧାରଣଙ୍କ ସ୍ୱାର୍ଥ ରକ୍ଷା ସହ ଏକ ବିକଶିତ ଓଡ଼ିଶା ଗଠନ ସଂକଳ୍ପକୁ ସାକାର କରିବା ପାଇଁ ସରକାର ପ୍ରତିବଦ୍ଧ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ସପ୍ତଦଶ ବିଧାନସଭାର ଷଷ୍ଠ ଅର୍ଥାତ୍ ବଜେଟ୍ ଅଧିବେଶନ 2 ପର୍ଯ୍ୟାୟରେ ଆସନ୍ତାକାଲିଠାରୁ ଆରମ୍ଭ ହୋଇ ଏପ୍ରିଲ 8 ପର୍ଯ୍ୟନ୍ତ ଚାଲିବ। ଅଧିବେଶନରେ ମୋଟ 28 କାର୍ଯ୍ୟଦିବସ ରହିଛି। ବଜେଟ୍ ଅଧିବେଶନ ପାଇଁ କମିଶନରେଟ୍ ପୁଲିସ୍ ପକ୍ଷରୁ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି। ବିଧାନସଭା ଭିତରେ ଓ ବାହାରେ ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା କରାଯାଇଛି। 35 ପ୍ଲାଟୁନ୍ ପୁଲିସ୍ ଫୋର୍ସ ବିଧାନସଭା ଚତୁଃପାର୍ଶ୍ୱରେ ମୁତୟନ କରାଯାଇଛି। ଅନ୍ୟପକ୍ଷରେ ଆଜି ସନ୍ଧ୍ୟାରେ ବିଜେପି ବିଧାୟକ ଦଳ ବୈଠକ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହେବ। ସନ୍ଧ୍ୟା 5 ଶଙ୍ଖ ଭବନରେ ବିରୋଧୀ ଦଳର ନେତା ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ବିଜେଡି ବିଧାୟକ ଦଳ ବୈଠକ ଅନୁଷ୍ଠିତ ହେବାର କାର୍ଯ୍ୟକ୍ରମ ରହିଛି। ଗ୍ରାମର ବିକାଶ ହେଲେ ଦେଶର ବିକାଶ ହେବ ବୋଲି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି। ସମ୍ବଲପୁର ଜିଲ୍ଲା ଅଇଁଠାପାଲ୍ଲୀଠାରେ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ମେଳାରେ ଯୋଗଦେଇ ଶ୍ରୀ ପ୍ରଧାନ କହିଛନ୍ତି, ହୀରାକୁଦ ଡ୍ୟାମ୍ ପାଇଁ ଜିଲ୍ଲାର କୃଷି କାର୍ଯ୍ୟ ସୁରୁଖୁରୁରେ ଚାଲିଛି। 1 କ୍ୱିଣ୍ଟାଲ ବଳକା ଧାନ କିଣିବା ପାଇଁ ଜିଲ୍ଲାରେ ତୃତୀୟ ପର୍ଯ୍ୟାୟ ଟୋକେନ୍ ପହଞ୍ଚି ସାରିଛି। ବର୍ତ୍ତମାନର ସରକାର ଚାଷୀଙ୍କ ଉନ୍ନତି ପାଇଁ ତତ୍ପର, ସଜାଗ ଓ ଦାୟିତ୍ୱବାନ ରହିଛନ୍ତି। ଆଗାମୀ ଦିନରେ ସମସ୍ତ ଅଞ୍ଚଳରେ ନିରନ୍ତର ବିଜୁଳି ସେବା ଯୋଗାଇ ଦେବା ପାଇଁ ବିଭାଗୀୟ ଅଧିକାରୀମାନଙ୍କୁ ପରାମର୍ଶ ଦିଆଯାଇଛି। ଜିଲ୍ଲାରେ 3,500 କୋଟିର ଉନ୍ନୟନମୂଳକ କାର୍ଯ୍ୟ ଜାରି ରହିଛି ବୋଲି ଶ୍ରୀ ପ୍ରଧାନ କହିଛନ୍ତି।
ଦେଶର ବିଭିନ୍ନ ଜାଗାରୁ ଆଣିକି ଆମର ଜିଲ୍ଲାର ଚାଷୀମାନଙ୍କୁ ଯୋଗଦାନ ଦେବ। ଏମସିଏଲ ଆଡୁ ଗାଈକୁ କିଣିକି ତାକୁ ଦିଆଯିବ। ଗୋଟିଏ ଗୋଟିଏ ଗାଈର ଦାମ 50-60 ହଜାର ଟଙ୍କାରୁ 90 ହଜାର ଟଙ୍କାରୁ ଅଧିକ ହେବ। ଚାଷୀ ତା ଭିତରୁ 20 ହଜାର ଟଙ୍କା ଦେଉଛି। 70 ହଜାର ଏମସିଏଲ ର ସିଏସ୍ଆର ଫଣ୍ଡରୁ ଉପଲବ୍ଧ କରାଯିବ। 2-3 ବର୍ଷ ଭିତରେ ୟାକୁ 1 ଲକ୍ଷ ଲିଟର ପର୍ଯ୍ୟନ୍ତ ପହଞ୍ଚିବାର ଅଛି। ଓମଫେଡ୍ ପାଉଡର ହଉ, ଓମଫେଡ୍ ଦହି ହଉ, ଓମଫେଡ୍ ର ଅନ୍ୟାନ୍ୟ ଉତ୍ପାଦିତ ଜିନିଷ, ଦୁଗ୍ଧ ଜନିତ ଉତ୍ପାଦିତ ଜିନିଷ ଏଠି ଉତ୍ପାଦିତ ହେଲେ ଆମର ଚାଷୀମାନଙ୍କୁ ଲାଭ ମିଳିବ, ଚାଷୀମାନଙ୍କୁ 2 ପଇସା ଅଧିକା ମିଳିବ।
ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଭୁବନେଶ୍ୱର ଲୋକସେବା ଭବନରେ ରତ୍ନଭଣ୍ଡାର ଅଳଙ୍କାର ଗଣତି ମଣତି ସମ୍ପର୍କିତ ସମୀକ୍ଷା ବୈଠକ ଜାରି ରହିଛି। ବୈଠକରେ ଆଇନମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ, ମୁଖ୍ୟ ଶାସନ ସଚିବ ଅନୁପ ଗର୍ଗ, ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢ଼ୀ ପ୍ରମୁଖ ଉପସ୍ଥିତ ଅଛନ୍ତି। ବୈଠକରେ ରତ୍ନଭଣ୍ଡାର ଗଣତି ମଣତି ସମ୍ପର୍କିତ ମାର୍ଗଦର୍ଶିକାକୁ ଅନୁମତି ମିଳିବା ସହ ଖୁବ୍ଶୀଘ୍ର ଗଣତି ମଣତି ନେଇ ଚୂଡ଼ାନ୍ତ ତାରିଖ ଘୋଷଣା ହେବ ବୋଲି ଆମ ସମ୍ବାଦଦାତା ଜଣାଇଛନ୍ତି। ଏହା ପୂର୍ବରୁ ଆଜି ପୂର୍ବାହ୍ନରେ ରତ୍ନଭଣ୍ଡାର ଅଳଙ୍କାର ଗଣତି ମଣତି ସମ୍ପର୍କିତ ସମୀକ୍ଷା ବୈଠକ ଆଇନମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନଙ୍କ ଅଧ୍ୟକ୍ଷତାରେ ଭୁବନେଶ୍ୱରସ୍ଥିତ ବାସଭବନରେ ଅନୁଷ୍ଠିତ ହୋଇଥିଲା। 3 ମାସ ମଧ୍ୟରେ ସମ୍ପୂର୍ଣ୍ଣ ପ୍ରକ୍ରିୟାକୁ ଶେଷ କରିବାକୁ ଚେଷ୍ଟା ଜାରି ରହିଛି। ରତ୍ନଭଣ୍ଡାର ଚାବି ହଜିବା ରିପୋର୍ଟ ଉପରେ ତର୍ଜମା ଚାଲିଛି। ସରକାର ଏହା ଉପରେ ଖୁବ୍ଶୀଘ୍ର ନିଷ୍ପତ୍ତି ଗ୍ରହଣ କରିବେ। ଗଣତି ମଣତି ପାଇଁ ପରିଚାଳନା କମିଟି ତାରିଖ ସ୍ଥିର କରିବେ। ପରେ ବିଶେଷଜ୍ଞ ଦଳ ଆର୍ବିଆଇ ଅଧିକାରୀଙ୍କୁ ଏ ନେଇ ଯୋଗାଯୋଗ କରାଯିବ ବୋଲି ଶ୍ରୀ ହରିଚନ୍ଦନ କହିଛନ୍ତି।
ଷ୍ଟାଣ୍ଡାର୍ଡ ଅପରେଟିଂ ପ୍ରୋସିଜିଓର ରତ୍ନଭଣ୍ଡାରର ଗଣତି ମଣତି ପ୍ରକ୍ରିୟାର ତାର ସବିଶେଷ ଆଲୋଚନା ହେଇଛି ଏବଂ ଯୋଉ ଷ୍ଟାଣ୍ଡାର୍ଡ ଅପରେଟିଂ ପ୍ରୋସିଜିଓର ଯୋଉଟାକି ହାଇ ଲେବୁଲ କମିଟି ତାକୁ ଇନିସିଏଟ୍ କରାଇଥିଲା ଏବଂ ପରବର୍ତ୍ତୀ ସମୟରେ ମ୍ୟାନେଜିଂ କମିଟି ବି ତାକୁ ଆପ୍ରୁଭ୍ କରିଛି, ସରକାରଙ୍କ ଅନୁମୋଦନ ପାଇଁ ପଠାଇଛି, ତାପରେ ବିଶଦ ଆଲୋଚନା ହେଇଛି ଏବଂ ଆଜି ଅପରାହ୍ନରେ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ସାମ୍ନାରେ ବି ପୁଣି ଆହୁରି ସବିଶେଷ ଆଲୋଚନା ଆଉଥରେ ବି ଦ୍ୱିତୀୟ ପର୍ଯ୍ୟାୟରେ ହେବ ଏବଂ ବହୁତ ଶୀଘ୍ର ତାର ଆପ୍ରୁଭାଲ ହେବ।
ସିବିଏସ୍ଇ 10ମ ଓ 12ଶ ବୋର୍ଡ ପରୀକ୍ଷା ଆସନ୍ତାକାଲିଠାରୁ ଆରମ୍ଭ ହେଉଛି। ଚଳିତ ବର୍ଷ ଭାରତ ସମେତ 26 ଦେଶର 46 ଲକ୍ଷରୁ ଉର୍ଦ୍ଧ୍ୱ ପରୀକ୍ଷାର୍ଥୀ ପରୀକ୍ଷା ଦେଉଛନ୍ତି। ଅନ୍ୟପକ୍ଷରେ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ସିଏଚ୍ଇସି ଦ୍ୱାରା ପରିଚାଳିତ ଯୁକ୍ତ 2 କଳା ବିଜ୍ଞାନ ବାଣିଜ୍ୟ ଧନ୍ଦାମୂଳକ ଶିକ୍ଷା ବାର୍ଷିକ ପରୀକ୍ଷା ଆସନ୍ତା ବୁଧବାରରୁ ଆରମ୍ଭ ହେବ। ମୋଟ 211 ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ, ସ୍ୱୟଂଶାସିତ ମହାବିଦ୍ୟାଳୟ ସମେତ ଗୋଟିଏ ସବ୍ଟ୍ରେଜେରୀକୁ ପରୀକ୍ଷା ପରିଚାଳନା ହବ୍ ଭାବେ ମନୋନୀତ କରାଯାଇଛି। ଚଳିତ ଥର 1358 ପରୀକ୍ଷା କେନ୍ଦ୍ର ଏବଂ 7 ସବ୍ସେଣ୍ଟରରେ ପରୀକ୍ଷା ପରିଚାଳନା କରାଯିବ ବୋଲି ପରିଷଦ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ଆସନ୍ତା ମାସ 28 ତାରିଖରେ ପରୀକ୍ଷା ଶେଷ ହେବ। କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆଜି ସମ୍ବଲପୁର ଜିଲ୍ଲାର ସାମଗ୍ରିକ ବିକାଶ ଏବଂ ଜନସାଧାରଣଙ୍କ ମୌଳିକ ସୁବିଧା ସୁନିଶ୍ଚିତ କରିବା ପାଇଁ ଜିଲ୍ଲା ସମନ୍ୱୟ ଓ ତଦାରଖ କମିଟି ଦିଶା ବୈଠକରେ ଯୋଗ ଦେଇଛନ୍ତି। ଜନସାଧାରଣଙ୍କ ମୌଳିକ ସମସ୍ୟାର ସମାଧାନ, ନିରନ୍ତର ବିଦ୍ୟୁତ୍ ସେବା ଯୋଗାଇ ଦେବା ପାଇଁ ଅଣ୍ଡରଗ୍ରାଉଣ୍ଡ କେବ୍ଲିଂ ଏବଂ ପିଏମ୍ ସୂର୍ଯ୍ୟଘରର କାର୍ଯ୍ୟକାରିତା, ରାସ୍ତା, ବ୍ରିଜ୍ ଏବଂ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ନବୀକରଣ ଭଳି ଭିତ୍ତିଭୂମିର ବିକାଶ ଉପରେ ବୈଠକରେ ଆଲୋଚନା କରାଯାଇଛି। ଓଡ଼ିଶାର ସୁନାମଧନ୍ୟ କଣ୍ଠଶିଳ୍ପୀ ଗୀତା ପଟ୍ଟନାୟକଙ୍କ ଆଜି ବିଡ଼ାନାସୀସ୍ଥିତ ସତୀଚୌରାଠାରେ ଶେଷକୃତ୍ୟ ସମ୍ପନ୍ନ ହୋଇଯାଇଛି। ଶାରୀରିକ ଅସୁସ୍ଥତା କାରଣରୁ ଗତକାଲି ତାଙ୍କର 73 ବର୍ଷ ବୟସରେ ପରଲୋକ ଘଟିଥିଲା। ଦୀର୍ଘ 3 ଦଶନ୍ଧି ଧରି ପ୍ରଚ୍ଛଦପଟ୍ଟ ଗାୟିକା ଭାବେ ସ୍ୱର୍ଗତ ପଟ୍ଟନାୟକ ତାଙ୍କର ସ୍ୱରର ଯାଦୁରେ ଶ୍ରୋତାମାନଙ୍କୁ ବାନ୍ଧି ରଖିଥିଲେ। 1971 ଆକାଶବାଣୀର ଜଣେ ସ୍ୱୀକୃତିପ୍ରାପ୍ତ କଣ୍ଠଶିଳ୍ପୀର ମାନ୍ୟତା ପାଇଥିଲେ। ସେ ମାତ୍ର 15 ବର୍ଷ ବୟସରେ ଅଦିନମେଘ ଚଳଚ୍ଚିତ୍ରରେ ପ୍ରଥମ ପ୍ରଚ୍ଛଦପଟ୍ଟ ଗାୟିକା ଭାବେ ଗୀତ ଗାଇଥିଲେ। କେବଳ ଓଡ଼ିଆ ଭାଷା ନୁହେଁ, ହିନ୍ଦୀ, ଗୁଜୁରାଟୀ, ରାଜସ୍ଥାନୀ ଓ ମରାଠୀ ଭାଷାରେ ମଧ୍ୟ ଗୀତ ଗାଇଛନ୍ତି। ଭଜନ, ଜଣାଣ, ପଲ୍ଲୀଗୀତ, ଛାନ୍ଦ, ଚମ୍ପୁ, ଆଧୁନିକ ଗୀତ ଗାଇ ଦେଶ ବିଦେଶରେ ପ୍ରଶଂସିତ ହୋଇଛନ୍ତି। ଅଶାନ୍ତ ଗ୍ରହ ଚଳଚ୍ଚିତ୍ରର ବିଶ୍ୱ ଦେଖ ମଧୁମେହରେ ଜୀବନ ଗୀତ ପାଇଁ ତାଙ୍କୁ ରାଜ୍ୟ ଚଳଚ୍ଚିତ୍ର ପୁରସ୍କାରରେ ସମ୍ମାନିତ କରାଯାଇଥିଲା। ସ୍ୱର୍ଗତ ଅକ୍ଷୟ ମହାନ୍ତିଙ୍କ ସହ ତାଙ୍କର ଅନେକ ଯୁଗଳବନ୍ଦୀ ଗୀତ ଶ୍ରୋତାଙ୍କ ମନରେ ଏବେ ବି ସତେଜ ରହିଛି। ସ୍ୱର୍ଗତ ପଟ୍ଟନାୟକଙ୍କ ପରଲୋକରେ ବିଭିନ୍ନ ମହଲରେ ଶୋକର ଛାୟା ଖେଳିଯାଇଛି। ଭଦ୍ରକ ଜିଲ୍ଲା ବାସୁଦେବପୁର ପିଏମ୍ସି ଅଟଳ ବିହାରୀ ହାଇସ୍କୁଲର 82ତମ ବାର୍ଷିକ ପୁରସ୍କାର ବିତରଣ ସମାରୋହ ଅନୁଷ୍ଠିତ ହୋଇଯାଇଛି। ବିଧାୟକ ଅଶୋକ ଦାସ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଆତ୍ମବିଶ୍ୱାସ, କଠିନ ପରିଶ୍ରମ, ବିଦ୍ୟାଳୟରେ ଶୃଙ୍ଖଳା ଉପରେ ଗୁରୁତ୍ୱ ଦେଲେ ସଫଳତା ମିଳିପାରିବ ବୋଲି ପରାମର୍ଶ ଦେଇଛନ୍ତି। ରାଜ୍ୟ ସରକାରଙ୍କ ମିଶନ ଶକ୍ତି ବିଭାଗ ଦ୍ୱାରା କନ୍ଧମାଳ ଜିଲ୍ଲା ପ୍ରଶାସନ ପକ୍ଷରୁ ଆୟୋଜିତ ସୁଭଦ୍ରା ଶକ୍ତିମେଳା ଉଦ୍ଯାପିତ ହୋଇଯାଇଛି। ମୁଖ୍ୟ ସମ୍ବାଦ ପୁଣି ଥରେ। ବିଜ୍ଞାନ, ସ୍ଥିରତା, ନବସୃଜନକୁ ନେଇ ନୂଆଦିଲ୍ଲୀରେ ଆଜିଠାରୁ ଆରମ୍ଭ ହେଲା ଭାରତ କୃତ୍ରିମ ବୁଦ୍ଧିମତା ପ୍ରଭାବ ସମ୍ମିଳନୀ 2026। ସନ୍ଧ୍ୟାରେ ସମ୍ମିଳନୀକୁ ଉଦ୍ଘାଟନ କରିବେ ପ୍ରଧାନମନ୍ତ୍ରୀ। ବାଚସ୍ପତିଙ୍କ ଅଧ୍ୟକ୍ଷତାରେ ସର୍ବଦଳୀୟ ବୈଠକ ଅନୁଷ୍ଠିତ। ଆସନ୍ତାକାଲିଠାରୁ ଆରମ୍ଭ ହେବ 17ଶ ବିଧାନସଭାର ବଜେଟ୍ ଅଧିବେଶନ। ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଲୋକସଭା ଭବନରେ ଜାରି ରହିଛି ରତ୍ନଭଣ୍ଡାର ସମ୍ପର୍କିତ ସମୀକ୍ଷା ବୈଠକ। ଖୁବ୍ଶୀଘ୍ର ଗଣତି ମଣତି ନେଇ ଧାର୍ଯ୍ୟ କରାଯିବ ସମୟ କହିଲେ ଆଇନମନ୍ତ୍ରୀ ଏବଂ ସିବିଏସ୍ଇ ଦଶମ ଦ୍ୱାଦଶ ବୋର୍ଡ ପରୀକ୍ଷା ଆସନ୍ତାକାଲିଠାରୁ ହେବ ଆରମ୍ଭ। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକି। ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ସନ୍ଧ୍ୟା 6:45।